ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଆଶ୍ଚର୍ଯ୍ୟ କ୍ରିୟା କରୁଥିବୀ ଧ୍ୟାନ ଅତିବ ପବିତ୍ର ତାଙ୍କ କାର୍ଯ୍ୟ ସବୁ ନାହିଁ କେହି ଆଉ ତାଙ୍କ ପରି ପ୍ରଭୁ ଗୋଷ୍ଠି ମଧ୍ୟ ପ୍ରକାଶ କରନ୍ତି ପରାକ୍ରମ ତାଙ୍କର ପାଳକ ହୋଇ ଯେ ସନ୍ତାନ ଗଣଙ୍କୁ କରନ୍ତି ଉଦ୍ଧାର କରନ୍ତି ଉଦ୍ଧାର ଆରତ ସୁରେ ମୁଝେ ଦୁଃଖୀ ପ୍ରାଣ ମୋର ଦୁଃଖୀ ପ୍ରାଣ ମୋର ଆରତ ସୁରେ ମୁଝେ ଡାକ ଦିଏ ଯେବେ ପ୍ରଭୁଙ୍କୁ ମୋ
ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ନମସ୍କାର, ଆଜିର ଆଲୋଚନା ହେଉଛି ବି କିରଣ। କର୍କଟ ରୋଗର 10% ବି କିରଣ ଯୋଗୁଁ ହୁଏ। ତାହା ମଧ୍ୟରେ ଆୟୋନାଇଜିଂ ଓ ନନ୍ ଆୟୋନାଇଜିଂ ଅଲ୍ଟ୍ରାଭାୟୋଲେଟ୍ ବି କିରଣ ଥାଏ। ଅଧିକନ୍ତୁ ଅଧିକାଂଶ ନନ୍ ଇନଭେସିଭ୍ କର୍କଟ ମଧ୍ୟରେ ସୂର୍ଯ୍ୟର ବି କିରଣରୁ ଆସୁଥିବା ଅଲ୍ଟ୍ରାଭାୟୋଲେଟ୍ ଜନିତ ନନ୍ ମେଲାନମା ଚର୍ମ କର୍କଟ, ମେଡିକାଲ ଇମେଜିଂ ଓ ରାଡନ୍ ଗ୍ୟାସ୍। ଆୟୋନାଇଜିଂ ବି କିରଣ ଟାଣୁଆ ମ୍ୟୁଟେଜେନ୍ ନୁହେଁ। ଅକ୍ରିୟ ଧୂମ୍ରପାନ ଯୋଗୁଁ କର୍କଟ ହେବା ଫଳି ରାଡନ୍ ଗ୍ୟାସ୍ ଯୋଗୁଁ କର୍କଟ ହୁଏ। ବି କିରଣ ସହ ଅନ୍ୟ କର୍କଟ ସୃଷ୍ଟିକାରୀ ଏଜେଣ୍ଟ ମିଶିଲେ ଅଧିକ ରୋଗ ସଙ୍କଟ ଜାତ ହୁଏ, ଯେପରିକି ରାଡନ୍ ଗ୍ୟାସ୍ ସହ ଧୂମ୍ରପାନ। ବି କିରଣ ଯୋଗୁଁ ଶରୀରର ସମସ୍ତ ଅଂଶରେ ଓ ସବୁ ବୟସରେ କର୍କଟ ହୋଇପାରେ। ପ୍ରାପ୍ତ ବୟସ୍କଙ୍କ ଅପେକ୍ଷା ଶିଶୁ ଓ କିଶୋର ବୟସରେ ବି କିରଣ ଜନିତ ଲ୍ୟୁକେମିଆ ହେବାର ସମ୍ଭାବନା ଅଧିକ ଦେଖାଯାଏ। ଜନ୍ମ ପୂର୍ବରୁ ବି କିରଣ ପ୍ରଭାବିତ ହୋଇଥିଲେ 10 ଗୁଣ ଅଧିକ ସଙ୍କଟ ଥାଏ। ଚିକିତ୍ସା ବି କିରଣ ଅଳ୍ପ ହେଲେ ମଧ୍ୟ ପ୍ରଭାବ ପକାଇପାରେ। କୌଣସି କର୍କଟ ରୋଗ ନିମନ୍ତେ ବି କିରଣ କଲେ ଅନ୍ୟ ଗୋଟିଏ ପ୍ରକାରର କର୍କଟ ହୋଇପାରେ। ଦୀର୍ଘ ସମୟ ଧରି ଅଲ୍ଟ୍ରାଭାୟୋଲେଟ୍ ବି କିରଣ ହୋଇଥିଲେ ଲ୍ୟୁକେମିଆ ଓ ଅନ୍ୟ ଚର୍ମ କର୍କଟ ରୋଗ ହୁଏ। ବି କିରଣ ଚିକିତ୍ସା ବି କିରଣ ଅଳ୍ପ ହେଲେ ମଧ୍ୟ ପ୍ରଭାବ ପକାଇପାରେ। କୌଣସି କର୍କଟ ରୋଗ ନିମନ୍ତେ ବି କିରଣ କଲେ ଅନ୍ୟ ଗୋଟିଏ ପ୍ରକାରର କର୍କଟ ହୋଇପାରେ। କେତେକ ପ୍ରକାର ଡାକ୍ତରୀ ଇମେଜିଂରେ ବ୍ୟବହାର ହୁଏ। ଦୀର୍ଘ ସମୟ ଧରି ସୂର୍ଯ୍ୟରୁ ଆସୁଥିବା ଅଲ୍ଟ୍ରାଭାୟୋଲେଟ୍ ବି କିରଣ ହେଉଥିଲେ ମେଲାନୋମା ଓ ଅନ୍ୟ ଚର୍ମ କର୍କଟ ରୋଗ ହୁଏ। ନନ୍ ଆୟୋନାଇଜିଂ ମଧ୍ୟମ ୱେଭ୍ ଅଲ୍ଟ୍ରାଭାୟୋଲେଟ୍ ଯୋଗୁଁ ଅଧିକାଂଶ ବହୁଳ ଭାବେ ନନ୍ ମେଳାନମା ଚର୍ମ କର୍କଟ ହୋଇପାରେ, ଏହା ପ୍ରମାଣିତ ହୋଇସାରିଛି। ମୋବାଇଲ ଫୋନ୍ ଓ ଇଲେକ୍ଟ୍ରୋନିକ୍ ଶକ୍ତି ସଞ୍ଚାରଣ ଭଳି ଉତ୍ସମାନଙ୍କରୁ ଅନ୍ୟ ଆୟୋନାଇଜିଂ ଓ ରେଡିଓ ଫ୍ରିକ୍ୱେନ୍ସି ଇତ୍ୟାଦି ସମ୍ଭାବିତ କାର୍ସିନୋଜେନ୍ ହୋଇପାରେ ବୋଲି WHO ଇଣ୍ଟରନ୍ୟାସନାଲ୍ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନ୍ସର ବର୍ଣ୍ଣନା କରିଛି। କିନ୍ତୁ ସେଲ୍ ଫୋନ୍ ଓ ବି କିରଣ ମଧ୍ୟରେ ସର୍ବଦା ଲିଙ୍କ ଥିବା ସଙ୍କଟ ଦେଖାଯାଏ ନାହିଁ। ଧନ୍ୟବାଦ।
প্রিয় শ্রোতা, আমি আশা করুছু যে এই স্বাস্থ্য সূচনা আপনার দৈনিক জীবনরে কিছু সাহায্য করুথিব। তাহলে বহুত উত্তম। আপনার মতামত জনাইবা পাই আমার এই ঠিকনারে যোগাযোগ করন্তু। আমার ঠিকনা অ্যাডভেন্টিস্ট মিডিয়া সেন্টার, SDA মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট, যে কোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori। ତାହେଲେ ଚାଲନ୍ତୁ ବର୍ତ୍ତମାନ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ରବିବାର କେଉଁଠାରୁ ଆରମ୍ଭ ହେଲା? ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ଶାନ୍ତି, ଆନନ୍ଦ ଓ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ରବିବାର କେଉଁଠାରୁ ଆରମ୍ଭ ହେଲା। ଅନେକ ଲୋକ ଏହି ପ୍ରଶ୍ନକୁ ପଚାରିଥାନ୍ତି କି ରବିବାର କେଉଁଠାରୁ ଆରମ୍ଭ ହେଲା, କାହିଁକି ସାରା ପୃଥିବୀରେ ଲୋକେ ରବିବାର ଦିନରେ ଗୀର୍ଜାକୁ ଯାଆନ୍ତି। ଏହିପରି ପ୍ରଶ୍ନ ଅନେକ ଲୋକ ପଚାରିଥାନ୍ତି। ଚାଲନ୍ତୁ ପ୍ରେରିତ 20:29-31 ପଢ଼ିବା। ପ୍ରେରିତମାନେ ଆମକୁ ସ୍ପଷ୍ଟ ଭାବେ ସତର୍କ କରାଇ ଦେଇଅଛନ୍ତି ଯେ କେତେକ ଖ୍ରୀଷ୍ଟିଆନ ନୂତନ ନିୟମର ଖ୍ରୀଷ୍ଟୀୟ ଧର୍ମର ମୂଳନୀତି ବା ସିଦ୍ଧାନ୍ତ ଗୁଡ଼ିକରୁ ଦୂରେଇ ଯିବା, ତେଣୁ ସତର୍କ ରୁହ। ଆଉ ଠିକ୍ ତାହା ହିଁ ଘଟିଲା। ବିଶ୍ୱସ୍ତ ଐତିହାସିକ ମାନେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ ଖ୍ରୀଷ୍ଟିଆନ ମାନେ କିପରି ପ୍ରେରିତ ମଣ୍ଡଳୀ ସତ୍ୟତା ବିଷୟକୁ ଦୂରେଇ ଗଲେ। ଯେଉଁ ପରମ୍ପରା ଓ ସିଦ୍ଧାନ୍ତ ଗୁଡ଼ିକ ପାଉଲ, ପିତର, କମ୍ପା ଅନ୍ୟମାନେ କିମ୍ବା ଅମ୍ପିୟମ ଅନ୍ୟମାନେ ଯେଉଁମାନଙ୍କ ଦ୍ୱାରା ଖ୍ରୀଷ୍ଟିଆନ ମଣ୍ଡଳୀ ସ୍ଥାପିତ ହୋଇଥିଲା, ସେମାନେ କଦାପି ଅନୁମୋଦନ କରିନଥିଲେ, କିନ୍ତୁ କାଳକ୍ରମେ ସେହିସବୁ ମଣ୍ଡଳୀ ଭିତରୁ ପ୍ରବେଶ କଲା। ନୂତନ ନିୟମ ସମ୍ପୂର୍ଣ୍ଣ ହେଲା ଏବଂ ସବୁ ପ୍ରେରିତମାନେ ମୃତ୍ୟୁବରଣ କଲାପରେ ବିଶ୍ରାମବାର ବା ଶାବତ ପାଳନ ବିଷୟଟି ଶନିବାରରୁ ରବିବାରକୁ ପରିବର୍ତ୍ତନ ହେଲା। ପରିଶେଷରେ ଖ୍ରୀଷ୍ଟିଆନମାନେ ସପ୍ତାହର ସପ୍ତମ ଦିନକୁ ସପ୍ତାହର ପ୍ରଥମ ଦିନକୁ ଉପାସନା କରିବା ଓ ବିଶ୍ରାମ କରିବା ପାଇଁ ପରିବର୍ତ୍ତନ କଲେ। କିନ୍ତୁ ଅବଶ୍ୟ ବିଶ୍ୱାସୀମାନେ ସପ୍ତମ ଦିନ ସାବତ ପାଳନ କରିବାରେ ବନ୍ଦ କଲେ ନାହିଁ ଏବଂ ହଠାତ୍ ଖ୍ରୀଷ୍ଟିଆନମାନେ ରବିବାରକୁ ପ୍ରଭୁଙ୍କ ଦିନ ଭାବେ ପାଳନ କରିବାକୁ ଆରମ୍ଭ କଲେ। ଖ୍ରୀଷ୍ଟଙ୍କ ମୃତ୍ୟୁ ପରେ ଦ୍ୱିତୀୟ ଶତାବ୍ଦୀର ମଧ୍ୟଭାଗରେ ଖ୍ରୀଷ୍ଟିଆନମାନେ ଇଟାଲୀରେ ରବିବାର ପାଳନ କରିବାକୁ ଆରମ୍ଭ କରିବାର ଏହା ହେଉଛି ପ୍ରଥମ ଉଦାହରଣ। ଦୀର୍ଘକାଳ ଧରି ଅନେକ ଖ୍ରୀଷ୍ଟିଆନ 2 ଦିନକୁ ପାଳନ କଲେ, କିନ୍ତୁ ଅନ୍ୟମାନେ ତଥାପି ମଧ୍ୟ ସାବତ ଯାହାକି ଶନିବାର ପାଳନ କରୁଥିଲେ। ସମ୍ରାଟ କନଷ୍ଟାଣ୍ଟାଇନ୍ ପ୍ରଥମେ ରବିବାର ପାଳନ କରିବା ପାଇଁ 7 March 321 ଖ୍ରୀଷ୍ଟାବ୍ଦରେ ଆଇନ ପ୍ରଣୟନ କଲେ। ରୋମୀୟ ସାମ୍ରାଜ୍ୟରେ କୃଷକ ସମ୍ପ୍ରଦାୟକ ଛାଡ଼ିଦେଲେ ସମସ୍ତଙ୍କୁ ରବିବାର ଦିନ ପାଳନ କରିବା ପାଇଁ ବାଧ୍ୟ କରାଯାଉଥିଲା। ରବିବାର ପାଳନ ସମ୍ବନ୍ଧରେ କନଷ୍ଟାଣ୍ଟାଇନ୍ ଆଉ ଅନ୍ୟ 5 ନିୟମ ଘୋଷଣା କଲେ। ସେହି ସମୟାବଧିରୁ ଆଜି ପର୍ଯ୍ୟନ୍ତ ରବିବାର ସବୁ ନିୟମ ପ୍ରଣୟନ କରିବା ଏହା ଏକ ଦୃଷ୍ଟାନ୍ତ ଅଟେ। 4th century ଲାଭ କେଦିଆ ମଣ୍ଡଳନୀ ଖ୍ରୀଷ୍ଟିଆନମାନଙ୍କୁ ସାବତ ଦିନରେ କାର୍ଯ୍ୟ ବନ୍ଦ ନ କରିବାକୁ ବାଧ୍ୟ କଲା। ପୁଣି ସବୁ ଖ୍ରୀଷ୍ଟିଆନମାନଙ୍କୁ ରବିବାର ଦିନ ସମ୍ଭବ ହେଲେ କାର୍ଯ୍ୟକୁ ନିବୃତ୍ତ ରହି ସେହି ଦିନକୁ ସମ୍ମାନ ଦେବା ପାଇଁ କୁହାଗଲା। ରବିବାର ଉପାସନା ଓ ପାଳନ କରିବା ଏକ ମନୁଷ୍ୟକୃତ ପ୍ରଥା ବୋଲି ଇତିହାସ ଦର୍ଶାଉଅଛି। ଚତୁର୍ଥ ଆଜ୍ଞାର ସପ୍ତମ ଦିନ ସାବତକୁ ଲୋପ କରିବା ପାଇଁ ବାଇବଲ କୌଣସି କ୍ଷମତା ଦେଇନାହିଁ। ଖ୍ରୀଷ୍ଟିଆନ ଯୁଗରେ ଏକ ପ୍ରତାରଣାମୂଳକ ବା ଭ୍ରାନ୍ତ ଶକ୍ତି ଈଶ୍ୱରଙ୍କ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କରିବ ବୋଲି ଭବିଷ୍ୟତ ବକ୍ତା ଦାନିଏଲ କହିଥିଲେ। ପଢ଼ନ୍ତୁ ଦାନିଏଲ 7:25। ପ୍ରିୟ ଶ୍ରୋତା, ସପ୍ତାହର ପ୍ରଥମ ଦିନ ସାବତକୁ ସପ୍ତାହର ପ୍ରଥମ ଦିନକୁ ଆଇନଗତ ଭାବେ କିଏ ପରିବର୍ତ୍ତନ କଲା? କାଥୋଲିକ ମଣ୍ଡଳୀ ଏପରି କରିଥିବା କଥା ସେ ନିଜେ ଦାବି କରେ। ଖଣ୍ଡ ବିଖଣ୍ଡ ହୋଇ ଭାଙ୍ଗି ପଡ଼ିଯାଇଥିବା ରୋମୀୟ ସାମ୍ରାଜ୍ୟକୁ ସୁରକ୍ଷା କରିବାକୁ ପ୍ରଚେଷ୍ଟା କରି ମଣ୍ଡଳୀର ନେତାମାନଙ୍କ ଜ୍ଞାତ ସାରରେ ସେମାନେ ଶନିବାରରୁ ରବିବାରକୁ ପରିବର୍ତ୍ତନ କରି ଉପାସନା କରିବା ପାଇଁ ଚେଷ୍ଟା କରି ଅନ୍ୟମାନଙ୍କ ସହିତ ସାଲିସ କଲେ। ରୋମାନ କ୍ୟାଥୋଲିକ ମଣ୍ଡଳୀର ସଂକ୍ଷେପ ବହି କହେ, ପ୍ରଶ୍ନ, କେଉଁ ଦିନ ସାବାତ ଦିନ ଅଟେ? ଉତ୍ତର, ଶନିବାର ହେଉଛି ସାବାତ ଦିନ। ପ୍ରଶ୍ନ, ଆମେ ଶନିବାର ପରିବର୍ତ୍ତେ ରବିବାରକୁ କାହିଁକି ପାଳନ କରୁ? ଉତ୍ତର, ଆମେ ଶନିବାର ପରିବର୍ତ୍ତେ ରବିବାରକୁ ପାଳନ କରିବାର କାରଣ ହେଉଛି କ୍ୟାଥୋଲିକ ମଣ୍ଡଳୀ ଏହାର ଧର୍ମକର୍ମ ସମ୍ବନ୍ଧୀୟ ପବିତ୍ର କ୍ରିୟାକୁ ଶନିବାରରୁ ରବିବାରକୁ ପରିବର୍ତ୍ତନ କରିଛି। ମନୁଷ୍ୟକୃତ ମଣ୍ଡଳୀର ନେତାମାନେ ଏହି ପରିବର୍ତ୍ତନ କରିଛନ୍ତି ବୋଲି କ୍ୟାଥୋଲିକ ମଣ୍ଡଳୀ ଗର୍ବ ସହିତ ଘୋଷଣା କରେ। ପବିତ୍ର ଦିନ ସାବତ ଶନିବାରକୁ ରବିବାରକୁ ପରିବର୍ତ୍ତନ ହୋଇଛି। ଧର୍ମଶାସ୍ତ୍ରର କୌଣସି ଲେଖାର ନିର୍ଦ୍ଦେଶ ଅନୁସାରେ ନୁହେଁ, କିନ୍ତୁ ମଣ୍ଡଳୀର ନିଜସ୍ପକ୍ଷମତା ବଳରୁ ଏହା ହୋଇଛି। ଯେଉଁମାନେ ଧର୍ମଶାସ୍ତ୍ର ହିଁ ସର୍ବୋଚ୍ଚ କ୍ଷମତା ବୋଲି ଭାବନ୍ତି ସେମାନେ ଯୁକ୍ତିସଙ୍ଗତ ଭାବେ ସେଭେନ୍ ଡେ ଆଡ଼ଭେଣ୍ଟିଷ୍ଟ ହୋଇ ଶନିବାରକୁ ପବିତ୍ର ରୂପେ ପାଳନ କରିବା ଆବଶ୍ୟକ। ପ୍ରିୟ ଶ୍ରୋତା, ଏହି ପ୍ରଶ୍ନର ଉତ୍ତର ଆପଣ ପାଇଥିବେ କି ରବିବାର କେବେ ହେଲେ ବାଇବଲରେ ଲେଖାଯାଇନି କି ଏହି ଦିନରେ ସାବତ ବା ବିଶ୍ରାମ ଦିନ ବୋଲି। ବିଶ୍ରାମ ଦିନ ସେହି ସଦାପ୍ରଭୁ ପରମେଶ୍ୱର କରିଛନ୍ତି, ଆଉ ସେହି ଦିନରେ ହିଁ ଆମେ ସଦାପ୍ରଭୁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା ଉପାସନା କରିବା ଆବଶ୍ୟକ। ନିଜକୁ ସମର୍ପଣ କରି ଚାଲନ୍ତୁ ସେହି ବିଶ୍ରାମ ଦିନରେ ଆମେ ଈଶ୍ୱରଙ୍କ ପୂଜା ଆରାଧନା କରିବା। ଏହି ଆଶାରେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ଯେହେତୁ ତୁମେ ହିଁ ସମ୍ମାନ ଗୌରବ ଓ ପ୍ରଶଂସାର ଯୋଗ୍ୟ। ବର୍ତ୍ତମାନ ଯେଉଁ ବାକ୍ୟ ବିଶ୍ରାମ ବାର ବିଷୟରେ ଶୁଣିଲୁ, ଯେଉଁ କଥା ବୁଝାଇଲ ରବିବାର ବାଇବଲରେ କେବେ ହେଲେ ଲେଖାଯାଇନି, ସେହି କଥାକୁ ମନେ ରଖି ସେହି କଥା ଅନୁସାରେ ସାବାତ ପାଳନ କରିବା ପାଇଁ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଶକ୍ତି, ଜ୍ଞାନ ଓ ଆଶିଷରେ ଭରାଇ ଦିଅ। ଶତ୍ରୁ ଶୈତାନ ହସ୍ତରୁ ଆମମାନଙ୍କୁ ସୁରକ୍ଷାରେ ରଖ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ମନେ ରଖ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଅଛି, ସୁନିଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟେଜ୍ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।